ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। 2025-26 ଖରିଫ ଋତୁ ପାଇଁ ଧାନ କିଣା ଆସନ୍ତା ନଭେମ୍ବର 1 ତାରିଖରୁ ଆରମ୍ଭ ହେବ। ସରକାର କେବଳ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଚଳିତ ଖରିଫ ଋତୁରେ ନୂତନ ଭାବେ ଚାଷୀଙ୍କ ପଞ୍ଜୀକରଣ ଇ-କେୱାଇସି ମାଧ୍ୟମରେ କରାଯିବ। ଧାନ ବିକ୍ରୟ ସମୟରେ ଆଧାର ମାଧ୍ୟମରେ ପଞ୍ଜୀକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟୀକରଣ ପ୍ରକ୍ରିୟା ଅବଲମ୍ବନ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି। ଧାନ କିଣା ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିଭଳି ସଞ୍ଜୀବ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ, ଭାସ୍କର ଜ୍ୟୋତି ଶର୍ମାଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ଚଞ୍ଚଳ ରାଣା ବିଏମ୍ସି କମିଶନର ଏବଂ କିରଣଦୀପ କୌର ସହତାଙ୍କୁ ସିଏମ୍ସି କମିଶନର ଭାବେ ଅବସ୍ଥାପିତ କରାଯାଇଛି। 16 ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ନୀତି ଆୟୋଗର ଆକାଂକ୍ଷୀ ବ୍ଲକ ଯୋଜନାରେ ରାଜ୍ୟର 11 ନୂଆ ବ୍ଲକ ସାମିଲ ହୋଇଛି। ଏଥିରେ ମୟୂରଭଞ୍ଜ ଜିଲ୍ଲାର 6 ଏବଂ କେନ୍ଦୁଝର ଜିଲ୍ଲାର 5 ବ୍ଲକ ରହିଛି। ନୂଆ ବ୍ଲକ ସାମିଲ ହେବା ପରେ ବର୍ତ୍ତମାନ ରାଜ୍ୟର ମୋଟ 40 ବ୍ଲକ ଆକାଂକ୍ଷୀ ବ୍ଲକରେ ପରିଣତ ହୋଇଛି। ରାଜ୍ୟରେ ଖୁବ୍ ଶୀଘ୍ର 2 ଶିଳ୍ପ ସୁରକ୍ଷା ବାହିନୀ ଓଆଇଏସ୍ଏଫ୍ ବାଟାଲିୟନ ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। 2 ନୂତନ ବାଟାଲିୟନରେ 1944 ନୂତନ ପଦବୀ ସୃଷ୍ଟି ହେବ। ଏହି ନିଷ୍ପତ୍ତି ଦ୍ୱାରା ଆଗାମୀ ଦିନରେ ଶିଳ୍ପ ନିରାପତ୍ତା କ୍ଷେତ୍ର ଅଧିକ ସୁଦୃଢ଼ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟିର 8 ଶ୍ରେଣୀର ନୂତନ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରୁ ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହ ଅଧ୍ୟାୟ ଉଚ୍ଛେଦ ନେଇ ହେଉଥିବା ଅଭିଯୋଗକୁ ପରିଷଦ ପକ୍ଷରୁ ଖଣ୍ଡନ କରାଯାଇଛି। ଏନ୍ସିଇଆର୍ଟି କହିଛି, ପ୍ରଥମ ପର୍ଯ୍ୟାୟରେ ପାଠ୍ୟପୁସ୍ତକର ପ୍ରଥମ ଖଣ୍ଡ ପ୍ରକାଶ ପାଇଛି। ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡରେ ଆଞ୍ଚଳିକ ଜନ ଆନ୍ଦୋଳନ ଓ ସଶସ୍ତ୍ର ବିଦ୍ରୋହ ସମ୍ପର୍କିତ ବିଷୟ ସ୍ଥାନିତ ହେବ। ଏଥିରେ ପାଇକ ବିଦ୍ରୋହ ସମେତ ଅନ୍ୟ ଆଞ୍ଚଳିକ ବିଦ୍ରୋହକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଏନ୍ସିଇଆର୍ଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଭୁବନେଶ୍ୱର ଲୋକସେବା ଭବନରେ ପେସା ଆଇନ ସମ୍ପର୍କିତ ସମୀକ୍ଷା କରିଛନ୍ତି। ବୈଠକରେ ପେସା ଆଇନ ସମ୍ବନ୍ଧିତ ନିୟମାବଳୀର ସମସ୍ତ ଦିଗ ଉପରେ ଆଲୋଚନା ହୋଇଛି। ବିଭିନ୍ନ ବିଭାଗ ପକ୍ଷରୁ ପେସା ଆଇନ ସମ୍ପର୍କରେ ଆସିଥିବା ପ୍ରସ୍ତାବଗୁଡ଼ିକ ନେଇ ମଧ୍ୟ ଆଲୋଚନା ହୋଇଛି। ଭାରତୀୟ ପ୍ରସାରଣ କମ୍ପାନୀ ଆଇବିସି ବମ୍ବେରୁ ପ୍ରଥମ ପ୍ରସାରଣ ସ୍ମୃତିକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ଆଜି ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ଜୁଲାଇ ମାସ 23 ତାରିଖ ଦିନ ପ୍ରଥମେ ରେଡିଓ ପ୍ରସାରଣ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ଜାତୀୟ ପ୍ରସାରଣ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସ ଅବସରରେ ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ ସେହଗଲ କହିଛନ୍ତି,
1936 से जब इस ऑल इंडिया रेडियो की स्थापना हुई थी तब आकाशवाणी न सिर्फ एक माध्यम रहा है बल्कि यह भारत की सांस्कृतिक पहचान, भाषाई विविधता और वैज्ञानिक सोच का एक संवाहक भी रहा है। सूचना, शिक्षा और मनोरंजन, इन तीनों को साथ लेकर चलने वाली संस्था ने शहर से लेकर गाँव तक रेडियो सेट के माध्यम से सीमाओं के जवानों तक और महानगरों के स्टूडियो से लेकर अंतर्राष्ट्रीय श्रोताओं तक हर दिल तक अपनी पहुंच बनाई है।
ଜାତୀୟ ପ୍ରସାରଣ ଦିବସ ଅବସରରେ ପ୍ରସାର ଭାରତୀର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ ଶୁଭେଚ୍ଛା ଜଣାଇଛନ୍ତି। ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଶୁଭେଚ୍ଛା ଜଣାଇ କହିଛନ୍ତି, ଭବିଷ୍ୟତରେ ପ୍ରସାରଣ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ନେଇ ଏହି ଦିବସ ପାଳନ ଗୁରୁତ୍ୱ ବହନ କରୁଛି। ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ଭୁବନେଶ୍ୱର କୌଶଲ୍ୟାଗଙ୍ଗଠାରେ ଅତ୍ୟାଧୁନିକ ସମନ୍ୱିତ ମତ୍ସ୍ୟ ଚାଷୀ ତାଲିମ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମତ୍ସ୍ୟ ଚାଷୀଙ୍କୁ ଏହି କେନ୍ଦ୍ର ତାଲିମ ପ୍ରଦାନ କରିବାରେ ସହାୟକ ହେବ। ପାଣିପାଗ, ସାମୁଦ୍ରିକ ବାତ୍ୟା ଉଇଫାର ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।